ହ୍ୟାଲୋ,
ମୁଁ କଳାଶୁଣୀ ଚ୍ୟାନେଲ ବନ୍ଧ ମୁଣ୍ଡା ବସ୍ତିରୁ କହୁଛି, 5 ନମ୍ବର ୱାର୍ଡରୁ। ଏ ସୋନାଲି ସାହୁ, ଆମର ଆକ୍ଚୁଆଲି ଏଇଠି ଗୋଟେ ବଡ଼ ଡ୍ରେନ୍ ଅଛି ଯେଉଁଠିକି ବହୁତ ମଶା ମାଛି ଇଏ ସେମିତି ଜମା ହଉଛନ୍ତି। ବର୍ଷା ଦିନ ଯୋଗୁଁ ଡେଙ୍ଗୁ ଫେଙ୍ଗୁରେ ଲୋକ ଆକ୍ରାନ୍ତ ହବାର ବି ବହୁତ ସମ୍ଭାବନା ଅଛି। ତ ମୁଁ ଚାହୁଁଛି କି ଏଠି କେବେ ଏଇଠି ବିଏମ୍ସି ତରଫରୁ ଏଠି ଆସନ୍ତୁ ଏବଂ ସେ ପରିସ୍ଥିତି ଦେଖନ୍ତୁ ନିଜେ। ଆପଣ ଦେଖିସାରିକି ଏଠି ଗୋଟେ ଛୋଟ ମିଟିଂର ବ୍ୟବସ୍ଥା କରନ୍ତୁ ଏବଂ ଆମେ କିପରି ଏଠି ସୁବିଧା ପାଇପାରିବୁ ସେଥିପ୍ରତି ବି ଆପଣ ଧ୍ୟାନ ଦିଅନ୍ତୁ। ଆମେ ଚାହୁଁଛୁ ଆପଣଙ୍କ ପାଇଁ ଗୋଟେ କମ୍ପ୍ଲେନ୍ ଲେଖିବା ପାଇଁ ଯେଉଁଥିପାଇଁ କି ଆମେ ଏଇ ସୁବିଧାରେ ଗୋଟେ କିଛି ପାଇପାରିବୁ ଛୋଟ ଉପକାର। ସିଫାୟାରକୁ ମୁଁ ରିକ୍ୱେଷ୍ଟ କରୁଛି କୋଉଦିନ ଗୋଟେ ଆପଣ ମିଟିଂ ବସେଇକି ଆମ ପାଇଁ ଗୋଟେ ରିଜୋଲ୍ୟୁସନ୍ ତିଆରି କରନ୍ତୁ, ଆମେ ବସେଇବୁ। ତ ଆପଣ କେବେ ଆସିକି ଏଇ ପରିସ୍ଥିତିଟା ଦେଖିକି ଯାଆନ୍ତୁ, ସେଥିପାଇଁ ଆମେ ଆପଣଙ୍କୁ ସପୋର୍ଟ କରିବୁ, ଆପଣ ବି ଆମକୁ ସପୋର୍ଟ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।